ଭାରତୀୟ ପିଙ୍ଗଳ କୋଡ୍ର 302 ଦଫା ଅନୁଯାୟୀ ଆସାମୀ ଶ୍ରୀ ଗୋଲକ ବିହାରୀ ମହାପାତ୍ରଙ୍କୁ ଯାବଜ୍ଜୀବନ ସଶ୍ରମ କାରାଦଣ୍ଡର ଆଦେଶ ଦିଆଗଲା।
ଝଡ଼